ओम शांति ओम शांति ओम शांति आज बाबा महावाक्य 9 एप्रिल 2026 प्रातः मुरली पापदाता मधुबन बाबा कहते मीठे बच्चे तुम्हें माने वर्तमान सत्य पिता द्वारा सत्य ज्ञान शुणी आलोक को आसीछ तेणु तुम मान कर्तव्य हैला समस्त अंधकार आलोक को आणवा आज प्रश्न अच्छा जेतेबेले तुमे पिला माने काहाको ज्ञान सुनाउछ सेतेबेले केउ गोटे कथा निश्चित मने रखिबा दरकार तर अछि मुखरे बारंबार बाबा बाबा शब्द कहुथाओ एहा द्वारा निजर ज्ञान सुनाइबार अभिमान समाप्त होइजिवो वर्षा मध्य मने रहिवो बाबा कहिबा द्वारा सर्वव्यापीर ज्ञान प्रथमरो ही समाप्त होइ जाय थाए यदि केहि कहे भगवान सर्वव्यापी अटंती तेबे कुह पिता पुणी समस्तंक भितरे किपरि रही पारिबे आजिर गीत आज अंधेरे में है इंसान ओम शांति पिला माने कौन कहिले आउ काहाकु डाकिले हे ज्ञानर सागर अथवा हे ज्ञान सूर्य बाबा भगवानंकु बाबा कुहा जाए ना यदि भगवान तुमर पिता हेले तेबे तुमे समस्ते तांकर संतान होइगल पिला माने कहउछन्ती आमे आसी अंधकार रे पडिछु आपण आमको आलोक को नै जानतो हेतु बाबा शब्द कही संबोधन करुछन्ती तेणु एथिरु प्रमाणित हेउछि जे समस्ते से ही पितांकु डाकुछन्ती बाबा शब्द कहिबा द्वारा स्नेह आसी जाउछि कारण पितांक ठारु संपत्ति निया जाए केवल ईश्वर बा प्रभु कहिबा द्वारा पितांक संपत्ति रो स्वाद आसु नाही बाबा शब्द कहिले संपत्ति मने पड़ी जाउछि तुमे मने डाकुछ बाबा आमे अंधकार रे अछु पण वर्तमान पुनर्बार आमर आत्मारूपी दीपक को जलांतु कारण आत्मा मानंकर दीप लिभि जायछि मनुष्य मरिगले 12 दिन पर्यंत दीप जलाई थांती जणे केवल घियो ढालिबा पई बसी रही थाए जहा द्वारा दीप लिभि न थाए बाबा बुझाउछंती तुमे भारतवासी आलोक रे अर्थात दिन रे थिलो एबे राती रे अछ 12 घंटा दिन 12 घंटा राती ताहा तो हद्र कथा किंतु एहा तो बेहद्र दिन एवं बेहद्र राती जहाँ को कहा जाए ब्रह्मांकर दिन सत्ययुग त्रेता युग ब्रह्मांकर रात्रि द्वापर युग कली युग रात्रि रे अंधकार होइथाए तेणु मनुष्य माने एठी सेठी झुंटी पड़ंती भगवानंकु खोजिबा पई चतुर्दिगरे चक्र लगाउथंती किंतु परमात्मांकु पाई परु नाहंती परमात्मांकु पाइबा पई भक्ति करुछंती द्वापर युगरु भक्ति आरंभ हेउछि एवं सेबे थारु रावण राज्य मध्ये आरंभ हेउछि दशहरा उपरे मध्य गोटे कहानी करी देइछंती कहानी सर्वदा मनगढ़ा कथा ही होइथाए जेपरि सिनेमा नाटक आदि तयारी करिथंती श्रीमत् भगवत गीता हेउछि प्रकृत शास्त्र परमपिता परमात्मा एठा को आसी राजयोगर शिक्षा देले एवं राज्यत्व देले पुणी भक्ति मार्गरे तार कहानी करी देइछंती व्यासदेव गीता रचना कले अर्थात कहानी रचना कले सत्य कथा तो तुम्हें माने बाबांक द्वारा एबे सुनुछ तेणु तुम मानंक मुखरु सर्वदा बाबा बाबा शब्द बाहरिबा दरकार परमात्मा आमर बाबा जिकि नुआ दुनिया रचयिता अटंती तेबे निश्चित आमको तांकठारु स्वर्गर संपत्ति मिलिबा दरकार एबे तो 84 जन्म भोग करी आमे नरकरे आसी पहुंचिछु बाबा बुझाउछंती पिला माने तुमे भारतवासी सूर्यवंशी चंद्रवंशी थिलो सारा विश्वर मालिक थिलो सेतेबेले अन्य कोनोसी धर्म नथिला जहाँ को स्वर्ग अथवा कृष्णपुरी कहा जाउछि एठारे हेला कंसपुरी बाप दादा मने पकाई देउछंती एठारे लक्ष्मी नारायणंकर राज्य थिला बाबा ही ज्ञानर सागर शांतिर सागर पतित पावन अटंती पानीर गंगा नुहे सबु कन्या मानंकर एकमात्र भगवान बर अटंती एकथा मनुष्य जानि नहंती सेतिपई पचरा जाउछि आत्मार पिता किए तेणु द्वंद्वरे पड़ी जाउछंती कहुछंती आमे जानी नाहु अरे आत्मा तुम्हें निजर पितांकु जानी नाहु कहुछंती गॉड फादर यदि पचरा जाउछि तंकर नाम रूप कोन ईश्वरंकु जानी छ तेबे कहि देउछंती से सर्वव्यापी अरे पिला मानंकर बापा केबे सर्वव्यापी होइथांती कि मनुष्य माने रावणर आसुरी मत्रे चली केते बुद्धिहीन होइ जाइछंती देह अभिमान हैला नंबर 1 निजकु आत्मा निश्चय करू नाहंती कहुछंती मु अमुक ए सब तो शरीर रो कथा प्रकृत रे निजे किए ए कथा जानी नहंती मु जज मु अमुक मु कही चली छंती किंतु एहा तो भूल मु एवं मोर दुटी शब्द अटे ଆତ୍ମା ଅବିନାଶୀ, ଶରୀର ବିନାଶୀ। ଶରୀରର ନାମ ଦିଆଯାଉଛି, ଆତ୍ମାର କୌଣସି ନାମ ରଖାଯାଏ ନାହିଁ। ବାବା କହୁଛନ୍ତି ମୋର ନାମ ଶିବ, ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି। ତେବେ ନିରାକାରଙ୍କର ଜୟନ୍ତୀ କିପରି ହୋଇପାରିବ, ସେ କାହା ଭିତରେ ଆସୁଛନ୍ତି ଏକଥା କାହାକୁ ଜଣା ନାହିଁ। ସବୁ ଆତ୍ମାଙ୍କର ନାମ ଆତ୍ମା ହିଁ ଅଟେ। ପରମାତ୍ମାଙ୍କର ନାମ ହେଲା ଶିବ, ବାକି ସବୁ ହେଲେ ଶାଳଗ୍ରାମ, ଆତ୍ମାମାନେ ହେଲେ ସନ୍ତାନ। ଏକମାତ୍ର ଶିବ ହେଉଛନ୍ତି ସବୁ ଆତ୍ମାଙ୍କର ପିତା, ସେ ହେଉଛନ୍ତି ଅବିନାଶୀ ପିତା। ତାଙ୍କୁ ସମସ୍ତେ ଡାକୁଛନ୍ତି ଯେ ଆସ ଆମକୁ ପବିତ୍ର କର, ଆମେ ଦୁଃଖୀ ହୋଇଯାଇଛୁ। ଆତ୍ମା ଡାକୁଛି, ଦୁଃଖ ସମୟରେ ସବୁ ପିଲାମାନେ ତାଙ୍କୁ ମନେ ପକାଉଛନ୍ତି, କିନ୍ତୁ ଯେତେବେଳେ ସୁଖରେ ଥାନ୍ତି ସେତେବେଳେ କେହି ବି ମନେ ପକାନ୍ତି ନାହିଁ। ଏବେ ରାବଣ ତୁମମାନଙ୍କୁ ଦୁଃଖୀ କରିଦେଇଛି, ବାବା ବୁଝାଉଛନ୍ତି ଏହି ରାବଣ ତୁମର ପୁରୁଣା ଶତ୍ରୁ। ଏହିଭଳି ଡ୍ରାମାର ଖେଳ ତିଆରି ହୋଇଛି, ତେବେ ବର୍ତ୍ତମାନ ସମସ୍ତେ ଅନ୍ଧକାର ମଧ୍ୟରେ ଅଛନ୍ତି, ସେଥିପାଇଁ ଡାକୁଛନ୍ତି ହେ ଜ୍ଞାନ ସୂର୍ଯ୍ୟ ଆସ, ଆମକୁ ଆଲୋକକୁ ନେଇଯାଅ। ଭାରତ ସୁଖଧାମ ଥିଲା, ତେଣୁ କେହି ଡାକୁନଥିଲେ, କାରଣ ସେଠାରେ କୌଣସି ଅପ୍ରାପ୍ତ ବସ୍ତୁ ନଥିଲା। ଏଠାରେ ତ ଚିତ୍କାର କରୁଛନ୍ତି ହେ ଶାନ୍ତି ଦେବା। ବାବା ଆସି ବୁଝାଉଛନ୍ତି ଶାନ୍ତି ତ ତୁମର ସ୍ୱଧର୍ମ, ତୁମର ଗଳାର ହାର। ଆତ୍ମା ଶାନ୍ତିଧାମର ନିବାସୀ, ଶାନ୍ତିଧାମରୁ ପୁଣି ସୁଖଧାମକୁ ଯାଇଥାଏ, ସେଠାରେ ତ ସୁଖ ହିଁ ସୁଖ ରହିଛି, ତେଣୁ ତୁମକୁ ପାଟି କରି ଡାକିବାକୁ ପଡ଼ିନଥାଏ। ଦୁଃଖରେ ହିଁ ସମସ୍ତେ ଚିତ୍କାର କରିଥାନ୍ତି, ଦୟାକର ଦୁଃଖହର୍ତ୍ତା ସୁଖକର୍ତ୍ତା ବାବା ଆସ, ସେ ବାବା ମିଠା ବାବା ପୁନର୍ବାର ଆସ। ତେବେ ବାବା ଆସୁଛନ୍ତି ନିଶ୍ଚିତ, ସେଥିପାଇଁ ତ ଶିବ ଜୟନ୍ତୀ ପାଳନ କରୁଛନ୍ତି। ଶ୍ରୀକୃଷ୍ଣ ହେଲେ ସ୍ୱର୍ଗର ରାଜକୁମାର, ତାଙ୍କର ମଧ୍ୟ ଜନ୍ମଦିନ ପାଳନ କରୁଛନ୍ତି, କିନ୍ତୁ ଶ୍ରୀକୃଷ୍ଣ କେବେ ଆସିଥିଲେ ଏକଥା କାହାକୁ ବି ଜଣା ନାହିଁ। ରାଧେକୃଷ୍ଣ ହିଁ ସ୍ୱୟଂବର ପରେ ଲକ୍ଷ୍ମୀନାରାୟଣ ହୋଇଥାନ୍ତି, ଏହି କଥା କେହି ବି ଜାଣିନାହାନ୍ତି। ମନୁଷ୍ୟମାନେ ହିଁ ଡାକି ଆସିଛନ୍ତି ଓ ଗଡ୍ ଫାଦର, ହେ ଈଶ୍ୱର ପିତା। ଆଚ୍ଛା, ତାଙ୍କର ନାମରୂପ କ'ଣ? ତେବେ କହିଦେଉଛନ୍ତି ସେ ନାମରୂପରୁ ଅଲଗା ଅଟନ୍ତି। ଆରେ, ତୁମେ କହୁଛ ଈଶ୍ୱର ପିତା, ପୁଣି ନାମରୂପରୁ ଅଲଗା କହିଦେଉଛ? ଆକାଶ ଶୂନ୍ୟ ଅଟେ, ତାର ମଧ୍ୟ ନାମ ରହିଛି ଆକାଶ। ତୁମେମାନେ କହୁଛ ଆମେ ପିତାଙ୍କର ନାମରୂପ ଆଦିକୁ ଜାଣିନାହୁଁ। ଆଚ୍ଛା, ନିଜକୁ ଜାଣିଛ? ତେବେ କହୁଛନ୍ତି ହଁ, ମୁଁ ଆତ୍ମା। ଆଚ୍ଛା, ଆତ୍ମାର ନାମରୂପ କ'ଣ କୁହ? ତେବେ କହିଦେଉଛନ୍ତି ଆତ୍ମା ହିଁ ପରମାତ୍ମା ଅଟେ, ଆତ୍ମା ତ ନାମରୂପରୁ ଅଲଗା ହୋଇପାରିବ ନାହିଁ। ଆତ୍ମା ଗୋଟିଏ ବିନ୍ଦୁ, ତାରକା ସଦୃଶ୍ୟ, ଯିଏକି ଭୃକୁଟି ମଧ୍ୟରେ ରହୁଛି। ଏହି ଛୋଟ ଆତ୍ମା ଭିତରେ 84 ଜନ୍ମର ପାଠ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି, ଏହା ବହୁତ ବୁଝିବାର କଥା। ସେଥିପାଇଁ ଏତଦିନ ଭଟ୍ଟିର ଗାୟନ ରହିଛି। ଦ୍ୱାପର ଯୁଗଠାରୁ ରାବଣ ରାଜ୍ୟ ଆରମ୍ଭ ହେଉଛି, ସେବେଠାରୁ ବିକାରମାନଙ୍କର ମଧ୍ୟ ପ୍ରବେଶତା ହେଲା, ତେଣୁ ସିଢ଼ିରେ ତଳକୁ ତଳକୁ ଖସି ଆସିଛନ୍ତି। ଏବେ ସମସ୍ତଙ୍କୁ ଗ୍ରହଣ ଲାଗିଯାଇଛି, ତେଣୁ କଳା ହୋଇଯାଇଛନ୍ତି, ସେଥିପାଇଁ ଡାକୁଛନ୍ତି ହେ ଜ୍ଞାନ ସୂର୍ଯ୍ୟ ଆସ, ଏଠାକୁ ଆସି ଆମକୁ ଆଲୋକକୁ ନେଇଯାଅ। ଜ୍ଞାନ ଅଞ୍ଜନ ସତ୍ଗୁରୁ ଦେଲେ ଅଜ୍ଞାନ ଅନ୍ଧାର ବିନାଶ, ବୁଦ୍ଧିରେ ବାବା ଆସିଯାଉଛନ୍ତି। ଏମିତି ନୁହେଁ ଯେ ଜ୍ଞାନ ଅଞ୍ଜନ କୌଣସି ଗୁରୁ ଦେଲେ, ଗୁରୁ ତ ଢେର ଅଛନ୍ତି, ସେମାନଙ୍କ ଭିତରେ ଜ୍ଞାନ କେଉଁଠୁ ଆସିବ? ସେମାନଙ୍କର କ'ଣ ଗାୟନ ହେଉଛି କି? ଜ୍ଞାନର ସାଗର, ପତିତ ପାବନ, ସମସ୍ତଙ୍କର ସଦ୍ଗତି ଦାତା ଏକମାତ୍ର ବାବା ହିଁ ଅଟନ୍ତି, ତେବେ ଅନ୍ୟ କେହି ଜ୍ଞାନ କିପରି ଦେଇପାରିବେ? ସାଧୁମାନେ କହୁଛନ୍ତି ଭଗବାନଙ୍କ ସହିତ ମିଶିବା ପାଇଁ ଅନେକ ରାସ୍ତା ରହିଛି, ପଢ଼ିବା, ଯଜ୍ଞ, ତପ ଆଦି କରିବା, ଏସବୁ ଭଗବାନଙ୍କ ସହିତ ମିଶିବାର ରାସ୍ତା, କିନ୍ତୁ ପତିତମାନେ ପବିତ୍ର ଦୁନିଆକୁ କିପରି ଯାଇପାରିବେ? ବାବା କହୁଛନ୍ତି ମୁଁ ନିଜେ ଆସୁଛି। ଭଗବାନ ତ ଜଣେ ହିଁ ଅଟନ୍ତି, ବ୍ରହ୍ମା, ବିଷ୍ଣୁ, ଶଙ୍କର ମଧ୍ୟ ଦେବତା ଅଟନ୍ତି, ସେମାନଙ୍କୁ ମଧ୍ୟ ଭଗବାନ କୁହାଯିବ ନାହିଁ, ସେମାନଙ୍କର ପିତା ମଧ୍ୟ ଶିବ ହିଁ ଅଟନ୍ତି। ପ୍ରଜାପିତା ବ୍ରହ୍ମା ତ ଏହିଠାରେ ହିଁ ଥିବେ ନା, କାରଣ ପ୍ରଜାମାନେ ଏହିଠାରେ ଅଛନ୍ତି, ନାମ ମଧ୍ୟ ଲେଖାଯାଇଛି ପ୍ରଜାପିତା ବ୍ରହ୍ମାକୁମାରୀ ସଂସ୍ଥା। ତେବେ ପିଲାମାନେ ହିଁ ଅଛନ୍ତି, ଅନେକ ବିକେ ଅଛନ୍ତି, ବର୍ଷା ତ ଶିବବାବାଙ୍କଠାରୁ ମିଳୁଛି, ବ୍ରହ୍ମାଙ୍କଠାରୁ ନୁହେଁ। ସମ୍ପତ୍ତି ଦାଦା ଅର୍ଥାତ୍ ଜେଜେବାପାଙ୍କଠାରୁ ମିଳିଥାଏ। ଶିବବାବା ବ୍ରହ୍ମାଙ୍କ ଦ୍ୱାରା ଆମକୁ ସ୍ୱର୍ଗକୁ ଯିବାର ଯୋଗ୍ୟ କରୁଛନ୍ତି, ବ୍ରହ୍ମାଙ୍କ ଦ୍ୱାରା ପିଲାମାନଙ୍କୁ ପୋଷ୍ୟ କରୁଛନ୍ତି। ପିଲାମାନେ ମଧ୍ୟ କହୁଛନ୍ତି ବାବା ଆମେ ଆପଣଙ୍କର ଅଟୁ, ଆପଣଙ୍କଠାରୁ ସମ୍ପତ୍ତି ନେଉଛୁ। ବ୍ରହ୍ମାଙ୍କ ଦ୍ୱାରା ବିଷ୍ଣୁପୁରୀର ସ୍ଥାପନା ହେଉଛି, ଶିବ ବାବା ରାଜ୍ୟକୁ ଶିଖାଉଛନ୍ତି। ଶ୍ରୀମତ୍ ଅଥବା ଶ୍ରେଷ୍ଠରୁ ଶ୍ରେଷ୍ଠ ଭଗବାନଙ୍କର ଗୀତା ଅଟେ। ଭଗବାନ ଏକମାତ୍ର ନିରାକାର ହିଁ ଅଟନ୍ତି। ବାବା ବୁଝାଉଛନ୍ତି, ତୁମେ ପିଲାମାନେ 84 ଜନ୍ମ ନେଇଛ, ଆତ୍ମା ପରମାତ୍ମା ଅଲଗା ରହିଲେ ବହୁକାଳ। ବହୁତ କାଳରୁ ଅଲଗା ତ ଭାରତବାସୀ ହିଁ ଥିଲେ, ଅନ୍ୟ କୌଣସି ଧର୍ମ ନଥିଲା। ସେହିମାନେ ହିଁ ପ୍ରଥମେ ପ୍ରଥମେ ଅଲଗା ହୋଇଛନ୍ତି, ବାବାଙ୍କଠାରୁ ଅଲଗା ହୋଇ ଏଠାକୁ ପାଠ କରିବା ପାଇଁ ଆସିଛନ୍ତି। ବାବା କହୁଛନ୍ତି, ହେ ଆତ୍ମାମାନେ ଏବେ ମୋତେ ମନେ ପକାଅ, ଏହା ହିଁ ଯୋଗର ଯାତ୍ରା ଅଥବା ଯୋଗ ଅଗ୍ନି। ତୁମ ମୁଣ୍ଡ ଉପରେ ଯେଉଁ ପାପର ବୋଝ ରହିଛି, ତାହା ଯୋଗ ଅଗ୍ନି ଦ୍ୱାରା ଭସ୍ମ ହେବ। ହେ ମିଠେ ବଚ୍ଚି, ତୁମେମାନେ ସ୍ୱବର୍ଣ୍ଣ ଯୁଗରୁ ଲୌହ ଯୁଗକୁ ଆସିଯାଇଛ, ଏବେ ମୋତେ ମନେ ପକାଅ। ଏହା ବୁଦ୍ଧିର କାମ ଅଟେ ନା, ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଭୁଲି କେବଳ ମୋତେ ମନେ ପକାଅ। ତୁମେ ଆତ୍ମା ଅଟ ନା, ଏହା ତୁମର ଶରୀର। ମୁଁ ଶବ୍ଦ ମଧ୍ୟ ଆତ୍ମା ହିଁ କହୁଛି। ତୁମକୁ ରାବଣ ପତିତ କରିଦେଇଛି, ଏହିଭଳି ଖେଳ ତିଆରି ହୋଇଛି ପାବନ ଭାରତ ଏବଂ ପତିତ ଭାରତ। ଯେତେବେଳେ ପତିତ ହେଉଛନ୍ତି, ସେତେବେଳେ ବାବାଙ୍କୁ ଡାକୁଛନ୍ତି। ସମସ୍ତେ କହୁଛନ୍ତି ଆମକୁ ରାମରାଜ୍ୟ ଦରକାର, କିନ୍ତୁ ଅର୍ଥ କିଛି ବି ବୁଝିନାହାନ୍ତି। ଜ୍ଞାନଦାତା ଜ୍ଞାନର ସାଗର ଏକମାତ୍ର ବାବା ହିଁ ଅଟନ୍ତି। ବାବା ହିଁ ଆସି ଗୋଟିଏ ସେକେଣ୍ଡରେ ବର୍ଷା ଦେଉଛନ୍ତି। ଏବେ ତୁମେମାନେ ବାବାଙ୍କଠାରୁ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ବର୍ଷା ନେବା ପାଇଁ ତାଙ୍କର ସନ୍ତାନ ହୋଇଛ। ପୁଣି ସତ୍ୟଯୁଗ ତ୍ରେତା ଯୁଗରେ ତୁମେମାନେ ଅମର ହୋଇଯାଉଛ। ସେଠାରେ ଏପରି କେହି କହିବେ ନାହିଁ ଯେ ଅମୁକ ମରିଗଲା। ସତ୍ୟଯୁଗରେ ଅକାଳେ ମୃତ୍ୟୁ ହୁଏ ନାହିଁ, ତୁମେମାନେ କାଳ ଉପରେ ବିଜୟ ପ୍ରାପ୍ତ କରୁଛ। ସେଠାରେ ଦୁଃଖର ନାମ ନିଶାନ ମଧ୍ୟ ରହିବ ନାହିଁ, ତାକୁ ସୁଖଧାମ କୁହାଯାଉଛି। ବାବା କହୁଛନ୍ତି, ମୁଁ ତ ତୁମକୁ ସ୍ୱର୍ଗର ରାଜତ୍ୱ ଦେଉଛି, ଏଠାରେ ତ ବହୁତ ବୈଭବ ଅଛି। ଭକ୍ତି ମାର୍ଗରେ କେତେ ମନ୍ଦିର ତିଆରି କରିଛନ୍ତି, ତେବେ ସେ ସମୟରେ ମଧ୍ୟ କେତେ ଧନ ଥିଲା, ଭାରତ କ'ଣ ଥିଲା, ବାକି ଆଉ ସବୁ ଆତ୍ମାମାନେ ନିରାକାରୀ ଦୁନିଆରେ ଥିଲେ। ପିଲାମାନେ ଜାଣିଗଲେଣି ଉଚ୍ଚରୁ ଉଚ୍ଚ ବାବା ଏବେ ସ୍ୱର୍ଗର ସ୍ଥାପନା କରୁଛନ୍ତି। ଉଚ୍ଚରୁ ଉଚ୍ଚ ହେଲେ ଶିବ ବାବା, ତାଙ୍କ ପରେ ହେଲେ ବ୍ରହ୍ମା ବିଷ୍ଣୁ ଶଙ୍କର ସୂକ୍ଷ୍ମଲୋକ ନିବାସୀ, ତାପରେ ଏହି ଦୁନିଆ। ଜ୍ଞାନ ଦ୍ୱାରା ହିଁ ତୁମମାନଙ୍କର ସଦ୍ଗତି ହେଉଛି, ଜ୍ଞାନ ଭକ୍ତି ଏବଂ ବୈରାଗ୍ୟ। ତେବେ ପୁରୁଣା ଦୁନିଆରୁ ବୈରାଗ୍ୟ ଆସୁଛି, କାରଣ ସତ୍ୟଯୁଗର ରାଜତ୍ୱ ମିଳୁଛି। ଏବେ ବାବା କହୁଛନ୍ତି, ପିଲାମାନେ କେବଳ ମୋତେ ମନେ ପକାଅ, ମୋତେ ମନେ ପକାଇଲେ ତୁମେମାନେ ମୋ ପାଖକୁ ଆସିଯିବ। ଆଚ୍ଛା ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ନମ୍ବର, ମୁଣ୍ଡ ଉପରେ ଯେଉଁ ପାପର ବୋଝ ରହିଛି, ତାକୁ ଯୋଗ ଅଗ୍ନି ଦ୍ୱାରା ଭସ୍ମ କରିବାକୁ ହେବ। ବୁଦ୍ଧି ଦ୍ୱାରା ଦେହ ସହିତ ଦେହର ସମସ୍ତ ସମ୍ବନ୍ଧକୁ ଛାଡ଼ି ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବାକୁ ହେବ। ଦ୍ୱିତୀୟ ନମ୍ବର, ଡାକ ଛାଡ଼ିବା ବା ଚିତ୍କାର କରିବା ପରିବର୍ତ୍ତେ ନିଜର ଶାନ୍ତ ସ୍ୱଧର୍ମରେ ସ୍ଥିତ ହୋଇ ରହିବାକୁ ହେବ। ଶାନ୍ତି ତୁମର ଗଳାର ହାର, ତେଣୁ ଦେହ ବିମାନରେ ଆସି ମୁଁ ଏବଂ ମୋର ଶବ୍ଦ କହିବାର ନାହିଁ, ନିଜକୁ ଆତ୍ମା ନିଶ୍ଚୟ କରିବାକୁ ହେବ। ଆଜିର ବରଦାନ ଅଛି, ନିଜର ସତ୍ତ୍ୱଗୁଣୀ ଦୃଷ୍ଟି ଦ୍ୱାରା ଅନ୍ୟ ଆତ୍ମାମାନଙ୍କର ଦୃଷ୍ଟିବୃତ୍ତିକୁ ପରିବର୍ତ୍ତନ କରୁଥିବା ସାକ୍ଷାତକାର ମୂରତ ଭବ। ବିସ୍ତାରରେ ଅଛି, କଥାରେ ଅଛି, ଦୃଷ୍ଟି ଦ୍ୱାରା ସୃଷ୍ଟିର ପରିବର୍ତ୍ତନ ହୋଇଥାଏ। ତେଣୁ ତୁମମାନଙ୍କର ଦୃଷ୍ଟି ଏଭଳି ସତ୍ତ୍ୱଗୁଣୀ ହୋଇଥାଉ, ଯାହାଦ୍ୱାରା କିପରି ବି ତମଗୁଣୀ ବା ରଜଗୁଣୀ ଆତ୍ମାର ଦୃଷ୍ଟି ବୃତ୍ତି ଏବଂ ସେମାନଙ୍କର ସ୍ଥିତି ପରିବର୍ତ୍ତନ ହୋଇଯିବ। ଯେଉଁମାନେ ବି ତୁମ ସମ୍ମୁଖରେ ଆସିବେ, ସେମାନେ ତୁମର ଦୃଷ୍ଟି ଦ୍ୱାରା ତିନି ଲୋକ ଏବଂ ନିଜର ପୁରା ଜୀବନ କାହାଣୀକୁ ଜାଣିପାରିବେ। ଏହା ହିଁ ହେଉଛି ନଜର ଦ୍ୱାରା ନିହାଲ କରିବା। ଶେଷ ସମୟରେ ଯେତେବେଳେ ଜ୍ଞାନ ଦ୍ୱାରା ସେବା ହୋଇପାରିବ ନାହିଁ, ସେତେବେଳେ ଏହିଭଳି ସେବା ହେବ। ଆଜିର ସ୍ଲୋଗାନ ଅଛି, ପବିତ୍ରତାର ବାସ୍ତବିକ ସ୍ୱରୂପ ସତ୍ୟତା ଅର୍ଥାତ୍ ଦିବ୍ୟତା ଅଟେ। ଅବ୍ୟକ୍ତ ଇଶାରା, ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର। ବିସ୍ତାରରେ ଅଛି, ମଧୁରତାର ଏବଂ ନମ୍ରତାର ଗୁଣ ନଇବା ଶିଖାଇଥାଏ। ଯେତିକି ଏବେ ତୁମେମାନେ ନିଜର ସଂସ୍କାରରେ ବା ସଂକଳ୍ପରେ ନମ୍ର ହେବ, ସେତିକି ଅନ୍ୟମାନେ ମଧ୍ୟ ଆପଣଙ୍କ ଆଗରେ ମୁଣ୍ଡ ନୁଆଇବେ। ନଇବା ଅର୍ଥାତ୍ ନୁଆଇବା, ସଂସାରରେ ମଧ୍ୟ ନଇବା ଆବଶ୍ୟକ। ଏପରି ସଂକଳ୍ପ ମଧ୍ୟ ନ ଆସୁ କି ଅନ୍ୟମାନେ ତ ମୋ ଆଗରେ କିଛି ବି ମୁଣ୍ଡ ନୁଆନ୍ତୁ, ଯଦି ମୁଁ ନଇବି ତେବେ ସମସ୍ତେ ନଇବେ। ଯେଉଁମାନେ ସଚ୍ଚା ସେବାଧାରୀ ଅଟନ୍ତି ସେମାନେ ଯଦି ସମସ୍ତଙ୍କ ଆଗରେ ମୁଣ୍ଡ ନୁଆଁଇବେ ତେବେ ଯାଇ ସେବା କରିପାରିବେ। ଆଚ୍ଛା, ଓମ୍ ଶାନ୍ତି।